ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଆଜି 134ତମ ଜୟନ୍ତୀ ଅବସରରେ ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1891 ଆଜିର ଦିନରେ ବାବା ସାହେବ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ବାବା ସାହେବଙ୍କ ଦ୍ୱାରା ପ୍ରଣୀତ ସମ୍ବିଧାନ 1950 ଜାନୁଆରୀ 26 ଦେଶରେ ଲାଗୁ ହୋଇଥିଲା। ଡକ୍ଟର ଆମ୍ବେଦକର ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଥିଲେ। ଦଳିତ ଏବଂ ପଛୁଆ ବର୍ଗର ଲୋକମାନଙ୍କର ସ୍ୱାର୍ଥ ରକ୍ଷା ଏବଂ ସ୍ୱାଭିମାନ ପାଇଁ ବାବା ସାହେବଙ୍କର ଅବଦାନ ଅତୁଳନୀୟ। ଏହି ମହାନ ନେତାଙ୍କର ଦେଶପ୍ରେମ ଏବଂ ପଛୁଆ ବର୍ଗର ଲୋକମାନଙ୍କର ଉତ୍ଥାନ ପାଇଁ ନେଇଥିବା ବଳିଷ୍ଠ ପଦକ୍ଷେପ ସ୍ୱରୂପ 1990 ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଦେଶ ଏବଂ ରାଜ୍ୟର ସବୁ ସ୍ତରରେ ଆଜି ବାବା ସାହେବଙ୍କର ଜୟନ୍ତୀ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ବାବା ସାହେବ ତାଙ୍କ ପ୍ରେରଣାଦାୟୀ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେବା ସତ୍ତ୍ୱେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଜି ସକାଳେ ଭୁବନେଶ୍ୱର ଏଜି ଛକସ୍ଥିତ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ଅତିଥିମାନେ ମାଲ୍ୟାର୍ପଣ କରିବେ। ସନ୍ଧ୍ୟାରେ ଜୟଦେବ ଭବନରେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆଜି ହେଉଛି ପବିତ୍ର ମହାବିଶିବ ସଂକ୍ରାନ୍ତି। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମ ଋତୁ ଆଜିଠାରୁ ଆରମ୍ଭ ହେଉଛି। ଆଜିଠାରୁ ସୂର୍ଯ୍ୟଙ୍କ ତାପ ବଢ଼ିଥାଏ ଏବଂ ବାୟୁର ଗତି ମଧ୍ୟ ପ୍ରଖର ହୋଇଥାଏ। ଆଜି ଦିନକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ପାଞ୍ଜି ହିସାବରେ ମହାବିଶିବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରାଯାଏ। ରାଜ୍ୟର ଲୋକମାନେ ପଣା ସଂକ୍ରାନ୍ତିକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ବିଶୁବ ସଂକ୍ରାନ୍ତିରେ ଦଣ୍ଡଯାତ୍ରା, ଚଡ଼କ ପର୍ବ, ଝାମୁଯାତ୍ରା, ହିଙ୍ଗୁଳା ଯାତ୍ରା ଏବଂ ପାଠୁଆ ଯାତ୍ରା ଉଦ୍ଯାପିତ ହୋଇଥାଏ। ଏହି ଅବସରରେ ଘରେ ଘରେ ଦେବଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ଶ୍ରୀ ହନୁମାନଙ୍କର ମଧ୍ୟ ଆଜି ଜୟନ୍ତୀ। ଅଗ୍ନି ଓ ବାୟୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ପ୍ରଭୁ ହନୁମାନଙ୍କର ପୂଜା କରାଯାଇଥାଏ। ଦେଶରେ ପ୍ରଭୁ ଶ୍ରୀ ହନୁମାନଙ୍କର ଜୟନ୍ତୀକୁ ଭକ୍ତିଭାବରେ ହନୁମାନ ଚାଳିଶା ପାଠ ସହିତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପବିତ୍ର ମହାବିଶିବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଓଡ଼ିଶାକୁ ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତ ମନପ୍ରାଣ ଦେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶାର ଗୌରବକୁ ନୂଆ ଶିଖରରେ ପହଞ୍ଚାଇବା ସହିତ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି। ଆଜି ଉତ୍କଳୀୟ ନବବର୍ଷ ଅବସରରେ ପୁରୀ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି। ବିଧି ଅନୁଯାୟୀ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞାମାଳ ମହାବୀର ଶ୍ରୀଜଗନ୍ନାଥ ବଲ୍ଲଭ ଏବଂ ଦରିଆ ମହାବୀରଙ୍କ ନିକଟକୁ ବିଜେ କରାଯାଉଛି। ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ରର ଜାଗା ଆଖଡ଼ାରେ ମହାବୀରଙ୍କ ପୂଜାର୍ଚ୍ଚନା ସହ ପଣା ଓ ଛତୁଆ ଭୋଗ କରାଯିବା ଏବଂ ମଲ୍ଲଯୋଦ୍ଧା ଓ ଯୁବକମାନେ ନୂତନ କୌପୁନି ପରିଧାନ କରି ମାଟି କୁସ୍ତି ସହ ମଲ୍ଲବିଦ୍ୟା ଓ ବ୍ୟାୟାମ କରିବାର ପରମ୍ପରା ରହିଛି। ମହାବିଶିବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସହର ଓ ପୁରପଲ୍ଲୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଦଣ୍ଡନାଚ ଶେଷ ହେବାକୁ ଥିବାବେଳେ ବିଭିନ୍ନ କାଳୀମନ୍ଦିରରେ ମେରୁ ପର୍ବ ପାଳନ କରାଯାଉଛି। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଖୁବ୍ ଶୀଘ୍ର ଗଠନ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପରିଚାଳନା କମିଟି ଗଠନ ହେବା ପରେ ଧାଡ଼ି ଦର୍ଶନ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରିବାକୁ ଏଏସ୍ଆଇ ସହିତ ଆଲୋଚନା ଶେଷ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ବାନ୍ଦପଲାଠାରେ ଏକାଦଶ ଅନ୍ତର୍ଜାତୀୟ ଶିଶୁ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦ୍ଘାଟିତ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେଶ ଓ ବିଦେଶର ଅତିଥିମାନେ ମାନବ ଜୀବନରେ ଚଳଚ୍ଚିତ୍ରର ଭୂମିକା ଓ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସ୍ମାଇଲ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଫର୍ ଚିଲ୍ଡ୍ରେନ୍ ଆଣ୍ଡ ୟୁଥ୍ର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର କହିଛନ୍ତି,
ରାଉଣ୍ଡ 30 ଫିଲ୍ମ ଆମେ 15 ଖଣ୍ଡେ କଣ୍ଟ୍ରିରୁ ନେଇଛୁ ଆମର ପିଲାମାନଙ୍କୁ ଦେଖାବାର ଲାଗି। ଆଉ ସବୁ ମିନିଂଫୁଲ୍ ସିନେମା, ଆଉ ସବୁ ସବୁ ଫିଲ୍ମରେ କିଛି ନା କିଛି ଗୋଟେ ଭଲ ମେସେଜ୍ ଅଛେ। ଗୁଡ୍ ସିନେମା ବେଲେ ଏଣ୍ଟରଟେନମେଣ୍ଟ ଭାଲ୍ୟୁ ବି ରହିବା ସେଥିରେ, ଆଉ ତାର ସାଙ୍ଗେ ସାଙ୍ଗେ କିଛି ଗୋଟେ ମେସେଜ୍ ରହିବା ଛୁଆମାନଙ୍କର ଲାଗି। ଇଣ୍ଟରନ୍ୟାସନାଲ୍ ଫିଲ୍ମ ଗୁଡ଼ାକ ଅଛେ, ଯେନ୍ତାକି ଆମର ଜର୍ଜିଆ, ଚେକ୍ ରିପବ୍ଲିକ୍, ପୋଲାଣ୍ଡ, ଏଇ ଭଳିଆ ଗୋଟେ ଛୋଟ ଛୋଟ ଦେଶ ମାନଙ୍କରୁ ବି ଫିଲ୍ମ ଆସିଛେ। ତାଙ୍କର କଲଚର କେ ଏକ୍ସପୋଜର ମିଳିବା ଆମର ଛୁଆମାନଙ୍କେ।
ବିକଶିତ ଓଡ଼ିଶାର ଆଦର୍ଶ ରାଜଧାନୀ ଭାବେ ଭୁବନେଶ୍ୱରକୁ ଗଢ଼ି ତୋଳିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍ତି। ଗତକାଲି ରାଜଧାନୀ ପ୍ରତିଷ୍ଠା ଦିବସରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଏହି ଦିନଟି କେବଳ ପ୍ରତିଷ୍ଠାର ଉତ୍ସବ ନୁହେଁ, ବରଂ ଏହାର ଯାତ୍ରାକୁ ରୂପ ଦେଇଥିବା ଦୂରଦୃଷ୍ଟି ସମ୍ପନ୍ନ ନେତୃବୃନ୍ଦ, ଯୋଜନାକାରୀ, ସ୍ଥପତି ଏବଂ ନାଗରିକଙ୍କ ପ୍ରତି ସମ୍ମାନ ଅଟେ। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ୍ ଏବଂ ଜନସାଧାରଣ ମିଳିତ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିପାରିବେ ବୋଲି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।